ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକେ ବରକସ କରବା ଲାଗି ଆଜି ସାରା ଦେଶେ ଏକତା ଲାଗି ଗଣଦୌଡ଼ ଅଭିଯାନ ହେଉଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 150ତମ ଜନ୍ମବାର୍ଷିକୀକେ ଖାସ୍ ଭାବେ ପାଳନ କରବା ଲାଗି ସବୁ ରାଜ୍ୟ ଜିଲ୍ଲା ବିଦ୍ୟାଳୟ ଆର୍ ବିଶ୍ୱବିଦ୍ୟାଳୟମାନଙ୍କୁ ଏକତା ଦୌଡ଼ର ଆୟୋଜନ କରାଯାଇଛି। ଗୁଜରାଟର କେଭାଡ଼ିଆଠାରେ ଆଜି ହେବାର୍କେ ଥିବା ରାଷ୍ଟ୍ରୀୟ ଏକତା ଦିବସ ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି ଷ୍ଟାଚ୍ୟୁ ଅଫ୍ ୟୁନିଟି ନ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବେ। ଏହି ଅବସରରେ ହେବାର୍କେ ଥିବାର ଏକତା ଦିବସ ଶପଥ ପାଠ କାର୍ଯ୍ୟକ୍ରମ ଆର୍ ଖାସ୍ ପରେଡ୍ଥି ଶ୍ରୀ ମୋଦି ଯୋଗ ଦେବେ। ଆରମ୍ଭ 7.0 ଯୋଜନାର ଶୁଭାରମ୍ଭ କରିବାର ସହିତ ଶ୍ରୀ ମୋଦି 100ତମ ଫାଉଣ୍ଡେସନ ପାଠ୍ୟକ୍ରମର ଶିକ୍ଷାର୍ଥୀମାନଙ୍କ ସହିତ କଥାବାର୍ତ୍ତା ହେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଆଉ କିଛି ସମୟ ଆଉଥରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ହେବାର୍କେ ଥିବା ରାଜ୍ୟସ୍ତରୀୟ ଏକତା ଦୌଡ଼ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଦେଶର 53ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ନଭେମ୍ବର 24 ଦିନ ଶପଥ ନେବେ। ଆଇନ ମନ୍ତ୍ରଣାଳୟ ତରଫ ଗଲାକାଲି ବାବଦେ ସୂଚନା ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇଙ୍କର କାର୍ଯ୍ୟକାଳ ନଭେମ୍ବର 23 ଶେଷ ହେବା। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କର କାର୍ଯ୍ୟକାଳ ପାଖାପାଖି 14 ରହିବା। ରାଜ୍ୟର ଭିନ୍ ଭିନ୍ ଜାଗାନ ଲେବଲ କ୍ରସିଂ ଉପରେ 92 ରେଲ ଓଭରବ୍ରିଜ୍ ତିଆରି ହେବା। ଏସବୁ ତିଆରି ଲାଗି ସବୁ ଖର୍ଚ୍ଚ ରେଲ ମନ୍ତ୍ରଣାଳୟ କରବା। ରେଲ ମନ୍ତ୍ରଣାଳୟ ତରଫ ଏ ବାବଦେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍। ଦେଶର ହସ୍ତତନ୍ତ ଆର୍ ହସ୍ତଶିଳ୍ପ ଆଧାରିତ ଗୋଟିଏ ଜାତୀୟ ସମ୍ମିଳନୀ ଆଜିଠାରୁ ଭୁବନେଶ୍ୱରର ମୂଲ ହେଉଛି। ବୟନଶିଳ୍ପ ମନ୍ତ୍ରଣାଳୟର ହସ୍ତତନ୍ତ ଆର୍ ହସ୍ତଶିଳ୍ପ ବିକାଶ ଆୟୋଗଙ୍କ ତରଫ ହେବାର୍କେ ଥିବା ସମ୍ମିଳନୀଟି ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ବିଭାଗୀୟ ଅଧିକାରୀ ଆଉ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର ଅଂଶୀଦାରମାନେ ଯୋଗଦେବେ। ଆଇବା ଶନିବାର ତକ ଚାଲବାର୍କେ ଥିବାର ସମ୍ମିଳନୀଟି ଦେଶରେ ରହିଥିବା ହସ୍ତତନ୍ତ କ୍ଷେତ୍ରର ସୁଯୋଗ ଆହ୍ୱାନ ଆର୍ ଇ କ୍ଷେତ୍ର ଲାଗି ନୂଆ ଯୋଜନା ପ୍ରସ୍ତୁତି ବାବଦେ ବିଚାର କରାଯିବା। ମୁମ୍ବାଇଠାରେ ଚାଲିଥିବା ଭାରତୀୟ ନୌବାଣିଜ୍ୟ ସପ୍ତାହ ସମ୍ମିଳନୀ 2025 ଓଡ଼ିଶା ରାଜ୍ୟ ଷ୍ଟଲ୍ ତାର ସୃଜନଶୀଲ ଡିଜାଇନ୍ ଆକର୍ଷଣୀୟ ବିଷୟବସ୍ତୁ ଆର୍ ରାଜ୍ୟର ସାମୁଦ୍ରିକ ଐତିହ୍ୟ ଆର୍ ଭବିଷ୍ୟତର ଉପସ୍ଥାପନାକେ ସ୍ୱୀକୃତି ଦେଇକରି ଶ୍ରେଷ୍ଠ ଷ୍ଟଲ୍ମାନଙ୍କର ଭିତରୁ ଗୋଟିଏ ହିସାବେ ବଛାଯାଇଛି। ଏହି ପୁରସ୍କାରକେ ବନ୍ଦର ଜାହାଜ ଚଳାଚଳ ଆର୍ ଜଲପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରଦାନ କରିଛନ୍। 3 କ୍ଲାସ୍ର ଛାତ୍ରଛାତ୍ରୀମାନଙ୍କୁ ଏଆଇ ଉପରେ ପଢ଼ାଯିବା 2026-27 ଶିକ୍ଷାବର୍ଷରୁ ସାରା ଦେଶ ଏଇଟା ଲାଗୁ ହେବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ସୂଚନା ମିଳିଛି। ଏ ବଛର ଶେଷ ତକ ପାଠ୍ୟ ଉପକରଣ ହ୍ୟାଣ୍ଡବୁକ୍ ଆର୍ ଡିଜିଟାଲ୍ ସମ୍ବଳ ତିଆରି ହେବାର ସହିତ ନୂଆ ଶିକ୍ଷାବଚର ଆରମ୍ଭନୁ ଏ ପାଠପଢ଼ା ହେବା। ରାଜ୍ୟ କିଡ୍ନୀ ରୋଗର ପ୍ରତିରୋଧ ନିୟନ୍ତ୍ରଣ ଆର୍ ତାର୍ ପଦକ୍ଷେପ ବାବଦେ ବୈଷୟିକ କମିଟି ବୈଠକ ଭୁବନେଶ୍ୱରରେ ଥିବାର ମିଳିତ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ନ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ନିୟନ୍ତ୍ରଣ ପଦକ୍ଷେପମାନଙ୍କ ଲାଗି ରୂପରେଖ ଆର୍ ରୋଗୀମାନଙ୍କର ଅସୁବିଧାର ସମାଧାନ ବାବଦେ ଆଲୋଚନା ହୋଇଥିଲା। ଆଜି ହେଉଛି ପବିତ୍ର ଅଁଲା ନବମୀ। ପବିତ୍ର କାର୍ତ୍ତିକ ମାସ ଲାଗି ଲୋକେ ପହପହନୁ ବୁଡ଼ ପକାଉଥିବା ବେଳେ ମନ୍ଦିରମାନଙ୍କୁ ଦେ ଦେବତାଙ୍କ ଦର୍ଶନ କରବାର ସାଙ୍ଗେ ଅଁଲା ଗଜକେ ପୂଜା କରସନ୍। ପୁରୀ ଜିଲ୍ଲାର ସାକ୍ଷୀଗୋପାଲ ମନ୍ଦିରନ ଆଜି ରାଧାପାଦ ଦର୍ଶନ ନୀତି ହେସି। ହେଥିଲାଗି ଖୁବ୍ ସଂଖ୍ୟାନ ଭକ୍ତଙ୍କ ସମାଗମ ହୋଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ସର୍ଦ୍ଦାର ପଟେଲ ଆର୍ ଜାତୀୟ ଏକତା ଶୀର୍ଷକଟି ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଥିଲା। ଏଥି ଜିଲ୍ଲାର 33 ଅନୁଷ୍ଠାନରୁ 237 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଆଜି ହେବାର୍କେ ଥିବାର ଏକତା ଗଣଦୌଡ଼ ଅବସରରେ ପୁରସ୍କୃତ କରାଯିବା ବୋଲି ଜିଲ୍ଲା ପ୍ରଶାସନ ତରଫ ସୂଚନା ଦିଆଯାଇଛି। ବରଗଡ଼ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2025 ଗଲାକାଲି ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସେନର ଛାତ୍ରୀମାନଙ୍କୁ ସଚ୍ଚୋଟ ଦାୟିତ୍ୱବାନ ନାଗରିକ ହୋଇକରି ଦେଶ ଗଠନ୍ତି ଭାଗିଦାର ହେବାର ଲାଗି ତହକେଇଥିଲେ। ଭାରତୀୟ ମହିଳା କ୍ରିକେଟ୍ ଦଳ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ଟି ପହଞ୍ଚିଛେ। 7 ବିଶ୍ୱକପ୍ ଜିତିଥିବାର ବିଜେତା ଅଷ୍ଟ୍ରେଲିଆ ଦଳକେ ଗଲାକାଲି ଭାରତୀୟ ଦଳ 5 ହରେଇକରି ବିଜୟ ହାସଲ କରିଛି। ଆଇବାର ରବିବାର ଦକ୍ଷିଣ ଆଫ୍ରିକା ଆର୍ ଭାରତ ଭିତରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ମହିଳା ଦଳ ଜିତ୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।